ନମସ୍କାର ଶ୍ରୋତା ବନ୍ଧୁ, ସମଧ୍ୱନିର ପଡ଼କାଷ୍ଟ କାର୍ଯ୍ୟକ୍ରମକୁ ମୁଁ ସ୍ୱୟଂପ୍ରଭା ପାଢ଼ୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ପଡ଼କାଷ୍ଟରେ ଆପଣମାନେ ଶୁଣିବେ ଦେଶୀ ଚାଷକୁ ନେଇ ଗଳ୍ପ। ଏହି ଗଳ୍ପଟି କହିବେ ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ। ଧାରାବାହିକ ଭାବେ ସେ ଆମକୁ ଗଳ୍ପ ଶୁଣିବେ। ଗଳ୍ପ ଶୁଣିବା ପାଇଁ ଆମ ୱେବସାଇଟକୁ ଆପଣମାନେ ସବସ୍କ୍ରାଇବ କରିନେବାକୁ ଅନୁରୋଧ।
ମୁଁ ନଟବର ଷଡ଼ଙ୍ଗୀ, ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଚେୟାରମ୍ୟାନ। ଦେଶୀ ଚାଷ ବା ପ୍ରାକୃତିକ କୃଷି ଉପରେ ପୁରା 30 ବର୍ଷ ହେଲା ଆମେ ଏଠି କାମ କରୁଛୁ। ତ ତା ଉପରେ ବହୁତ ଲେଖାଲେଖି କରିଛୁ, ସରକାରଙ୍କ ସହିତ କେତେକ କାର୍ଯ୍ୟରେ ବୁଝାମଣା ହେଇଛି। ବର୍ତ୍ତମାନ ଆମର ଜଗନ୍ନାଥଙ୍କ ଦେଉଳରେ ଯେଉଁ କୋଥଭୋଗ ହେବ ସେଥିରେ ଅମୃତ ଅନ୍ନ ଯେଉଁ ହେବ ତା ପାଇଁକି ଆମେ ଗୋବିନ୍ଦ ଭୋଗ ବେହେରା ଆଣିକରି ଚାଷ କରୁଛୁ। ଏହିସବୁ କଥା ତ ସବୁଆଡ଼େ ଶୁଣା ହେଉଛି, କଥାବାର୍ତ୍ତା ହେଉଛନ୍ତି ଲୋକେ। ଆମ ହାଇସ୍କୁଲରେ ଯେଉଁଟା ଅଛି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ସେଠିକି ଆମ ଅନୁଷ୍ଠାନକୁ ଲାଗିଛି। ସେ ପିଲାମାନେ ମଧ୍ୟ ଏଠିକି ଆସନ୍ତି, ବେଳେବେଳେ ଶୁଣନ୍ତି, କଥାବାର୍ତ୍ତା ହୁଅନ୍ତି, ଆଉ ଟ୍ରେନିଂ ନିଅନ୍ତି, ଏସବୁ କଥା ହୁଏ। ତ ସେଇମାନଙ୍କ ଭିତରୁ କେତେ ଥର କେତେ ଲୋକ କହିଲେ ଆମ ପିଲାଙ୍କ ପାଇଁ କେମିତି ଦେଶୀ ଚାଷ ଜାଣିଲା ଭଳିଆ ଗୋଟେ କଥା ହୁଅନ୍ତାନି। ତ ତାରି ଉପରେ କହିଲେ ଆଚ୍ଛା ଦେଖିବା ପିଲା ବୁଝିବା ପାଇଁକି କେମିତି କ'ଣ କରିପାରିବା, ଆଉ ପିଲା ତ ଚାଷ କରୁନାହାନ୍ତି, ଜାଣିବାକୁ ଚାହୁଁଛନ୍ତି, ବଡ଼ ଭଲ କଥା। ତ ମୁଁ କହିଲି, ତାପରେ ଗୋଟେ ଆରମ୍ଭ କରିଛି ଗପ ଛଳରେ ପିଲାଙ୍କ ଦେଶୀ ଚାଷ। ଗପର ନାଁ ହେଉଛି ଧାନର ସଠିକ୍ ଘର। ଆଜି ରବିବାର ନଟସାର ରାତି 4 ଠାରୁ ଦିନ 7 ପର୍ଯ୍ୟନ୍ତ ପଢ଼ାପଢ଼ି ଲେଖାଲେଖି କଲେ, ସବୁଦିନିଆ କାମ। 7 ବେଳକୁ ଯୁବରାଜ ଖବରକାଗଜ ଆଣିବ, ଠାକୁରଙ୍କ ବେଲପତ୍ର ବନ୍ଦ ହୋଇପାରେ, ମାଛ ଯୁବରାଜର ଖବରକାଗଜ ଆଣି ସାର୍ଙ୍କ ଟେବୁଲ ଉପରେ ରଖିବା ବନ୍ଦ ହେବାର ନାହିଁ। ପ୍ରତିଦିନ ଖବରକାଗଜ ପଢ଼ା, ନଟସାରଙ୍କର ଗୋଟେ ନିଶା, 4 କାଗଜ, ସମାଜ, ଷ୍ଟେଟ୍ସମ୍ୟାନ୍, ହିନ୍ଦୁ, ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, କାଗଜ ପଢ଼ା 1.5 ଘଣ୍ଟା ଲାଗେ, ବେଳେବେଳେ 2 ଘଣ୍ଟା ଲାଗେ ପଢ଼ୁଥିବେ। ତାଙ୍କ ମନକୁ ପାଉଥିବା ସମ୍ପାଦକୀୟ କାଟିକରି ରଖୁଥିବେ। ମଝିରେ ଯୁବରାଜ ଚା ବିସ୍କୁଟ ରଖିଦେବ, ନାଲି ଚା, 40 ବର୍ଷର ଅଭ୍ୟାସ, ଯୁବା ନାଲି ଚା କରିବାରେ ଉସ୍ତାଦ। ପାଣି ଫୁଟିବ, ଚିନି, ସାମାନ୍ୟ ଲୁଣ ପଡ଼ିଲା, ନଟସାରଙ୍କ ବରାଦ 10 ଫୁଟିବ, ଚା ପତ୍ର ପଡ଼ିଲା, ଚା ମାର୍କାମରା ଚା ଗୋଲ୍ଡ ଟି, ସଙ୍ଗେ ସଙ୍ଗେ ମସଲା ପଡ଼ିବ। ମସଲା ବୋଲେ କ'ଣ, ସେ ଗୋଲମରିଚ, ଲବଙ୍ଗ, ଗୁଣ୍ଡ। ଗ୍ୟାସରୁ ପ୍ୟାନ୍ ଓହ୍ଲେଇ 6-7 ଟୋପା ଲେମ୍ବୁ ପକାଇଲେ ଚା ଛାଡ଼ିବ। କି ଚା ସେ ପିଇଦେଲେ ସ୍ୱର୍ଗ ମଠ ପାତାଳ ତିନିପୁର ସମାନ। ନଟସାର ଚା କର, ସମୟ 7 ଗଡ଼ିଗଲାଣି, ଯୁବାର ଆଜି ଡେରି, କାହିଁକି ଡେରି, ଲେଖାଲେଖି ଛାଡ଼ି ନଟସାର ବିହନ ମେଣ୍ଟା ସଜାଡ଼ିବାରେ ଲାଗିଛି। ଜୁଲାଇ ମାସ ହେଲାଣି ତ ଧାନ ତଳି ପଡ଼ିବ, 400 ଅଧିକ କିସମ ଦେଶୀ ଧାନ ବିହନ, ଖୁବ ଲଟରା କାମ। ସମୟ ଚାଲିଛି, ଦେଖିଲେ ଫୋନ୍, ଦେଖିଲେ ସମୟ 8 ଗଡ଼ିଗଲାଣି, ସାର ବାଉଳ ଚାଉଳ ଆଉ ଖବରକାଗଜ ନାହିଁ, ଆଉ ହଉ ଆସୁ, କେତେବେଳେ ଆସୁଛି, ବିହନ କାମ ତ ଚାଲିଛି, ମନ ମୁନ ଚୈତନ୍ୟ ଲଗାଇ ସାର ବିହନ କାମରେ ଲାଗିଛୁ। ଯେ ଯେ ଆମେ 15-20 ମିନିଟ ହେଲା ଠିଆ ହେଲୁଣି, ତୁମର ଆଖି ପଡ଼ୁନି, ଯେ ଯେ ଚମିକି ପଡ଼େ ମୁଣ୍ଡ ଉଠାଇ ଚାହିଁଲେ ତ ତାଙ୍କ ପାଖରେ 2 ପିଲା ଠିଆ ହୋଇଛନ୍ତି, ବୟସ 13-14 ହେବ, ପୁଅ ଝିଅ, ସ୍ୱରରୁ ବାହାରିଛନ୍ତି ପୁଅ ପିଲାଟି ଯେ ସବୁ ଚମକାଇ ଦେଲା। କିରେ ତୁମେ କିଏ? ଏ ହଳି ଚାଉଳି ହେଇଯାଇଛି ପିଆଦା ବଳି ଠିଆ ହେଇଗଲ, ମୋତେ ତାଗିଦ କରଡ଼ି ନାତି ନାଡ଼ୁଥିଲି ବୟସ ତ ଥଟାରେ ସାର ପଚାରିଲେ। ଆଉ ମୁଁ ସତ୍ୟବ୍ରତ, ଡାକନାମ ସତ୍ୟ, ରମେଶ ଷଡ଼ଙ୍ଗୀଙ୍କର ବଡ଼ ପୁଅ, ଆଉ ମିସ୍ ଇତିଶ୍ରୀ ବାଣାମ୍ବର ଷଡ଼ଙ୍ଗୀଙ୍କ ଝିଅ। ଇତିଶ୍ରୀ ନାଁ କହିଲା ବେଳେ ତାକୁ ଚାହିଁ ଟିକେ ବୁଡ଼ିକି ହସି ଦେଉଛି, ପୁଅ ଝିଅ କଥା ତ, ବୟସ ବଦଳିଲାଣି, ହାଦିର ସଉକି ମାରିଲାଣି। ଇତିଶ୍ରୀ ସତ୍ୟକୁ ଆଖି ମାରି ଆକଟ କରିବା ଢଙ୍ଗରେ ହୁଏ ପିଲାଟେ ଚଗଲା ଅଛି, ଜେଜକୁ ଖାତିର ପଡ଼ୁନି। ଆରେ ସତ୍ୟ, ତୋ ଜେଜେ ମୋ ଠାରୁ 10-15 ବର୍ଷ 15-20 ବର୍ଷ ସ୍ଥାନ ହବ, 4-5 ବର୍ଷ ହେଲା ଚାଲିଗଲାଣି, ଖାଇବା ଲୋଭି ମାଇପର ଖରୁ ଚୁରି ବିକି ଖାଇ ତ ଯିବ, ଆଉ ଅଉଲ ଖାଏ। ପିଲାଟାକୁ ଜଗିଲାନି, ଝିଅକୁ ଜଗିଲାନି, ଚାଲିଗଲା। ଆଉ ମୋତେ ଖୁବ ମାନେ, ଆଉ ବାନାମର ବାପ ସୁଧୁରିଆ ପିଣ୍ଡା ତଳୁ ଗଡ଼ିବାର ନାହିଁ, କୁଟା ଖଣ୍ଡ କରି ଖଣ୍ଡ କରେନି, ବୁକା ଜମିବାଡ଼ି ଅଛି ତ, ଦୋ ଫସଲି ଜମି ଭଲରେ ଚଳୁଥିଲା, ସେ ବି ମୋ ଠାରୁ ସେଇ 15-20 ବର୍ଷ ସହନ ହବ। ମୁଁ ଏବେ ଚାଲିଗଲେ ମୁଁ ତ ବଢ଼ିଛି ଆଉ କୁକୁଡ଼ ବୁଡ଼ା, ଆଉ ମୋର ଗୋଡ଼ ଭାଙ୍ଗିବା ଦିନୁ ଆଉ ଘରକୁ ଯାଉନି, ଏଇଠି ରହେ, ଯୁବରାଜ ମୋ କାମ ସହ କଥା ସବୁ ବୁଝେ। ଇତିମାଦ ତୁମ ବାପା ମୋ ପାଖକୁ ମାସରେ ଥରେ ଥରେ ଆସେ, ବିସ୍କୁଟ ହର୍ଲିକ୍ସ ଫଳ କିଛି ନା କିଛି ଆଣିଥବ, ମୋ ପାଖେ ପଢ଼ୁଥିଲା ତ, ଆଉ ଗୁରୁଦକ୍ଷିଣା ଦେଉଛି। ଆଉ ମୁଁ କିନ୍ତୁ ଗୁରୁଦକ୍ଷିଣା ସଂସ୍କୃତି ଘୃଣା କରେ। ଆରେ ପାଠ ତ ପଢ଼େଇଲୁ, ଦରମା ନେଲୁ, ଫେର ପିଲାଙ୍କୁ ଜଣେଇବୁ? ଦେଖ ବାନାକୁ ଯେତେ ମନା କଲେ ବି ସେ ଆସିଲା ତ କିଛି ନା କିଛି ଆଣିଥବ। ଆଉ ଇତି ସେଇ ଜେଜେଙ୍କ ଉପରେ ମିଛି ମିଛିକା ଖପା। ଆଉ ଜେଜେ ମୋତେ ମୋର ମୋର ମ୍ୟାଡ଼ାମ କହୁଛ? ଯେବେ ଜେଜେ ଆମେ ଆସିଛୁ କାହିଁକି ନ ପଚାରି ଆମ ପରିବାର ଇତିହାସ କ'ଣ ଲେଖୁଛ? ସତ୍ୟବ୍ରତ ଜେଜେକୁ ତାଗିଦ କରେ, ହଉ 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 ହଉ, ମୋର ଭୁଲ ତୁମର କସୁର, କି କାରଣେ ଆଗମନ ଶୁଣିବି ପାରେ କି ବନ୍ଧୁ? ସତ୍ୟବ୍ରତ ଟୋଟ ହେଇ ଆସୁଛନ୍ତି ଜେଜେ, ଆମ ପାଖେ ଖବର ଅଛି, ଟୋକା ବେଳେ ଡଟସାର ସ୍କୁଲରେ ଗାଁରେ ଡ୍ରାମା କରୁଥିଲେ, ଆ ମନେ ପଡ଼ିଯାଉଛି କି? ନାଟକୀୟ ଢଙ୍ଗରେ ପଚାରିଲେଣି ମୁରି କି ଅଛି, ସତ୍ୟବ୍ରତ କହି ପକାଇଲା। ଆରେ ତୁମେ କେଉଁ କ୍ଲାସ୍ରେ ପଢ଼ୁଛନ୍ତି ଯାକ? ଜେଜେ ପଚାରୁଛନ୍ତି, 9th class। ଇତିଶ୍ରୀର ମିଠା ମିଠା ଉତ୍ତର, ଜେଜେ ତୁମେ ଆମ କଥା ନ ବୁଝି ଲମ୍ବେଇ ଚାଲିଛ, ଇତିହାସ ଯିବା ଏ କାମ ନୁହେଁ କିଛି। ସତ୍ୟବ୍ରତ ବିରକ୍ତ ହେଲାଣି, ଆରେ ରାଗୁଛ କିରେ? ତୁମେ 9th class ପଢ଼ିଲଣି, କେବେ ବର୍ଣ୍ଣାଢ଼ ସହକୁ ପଢ଼ିଛ? ଅଜା ସେ କି ପାଠ, ବର୍ଣ୍ଣାଢ଼ ସହ କ'ଣ ଇତିହାସ ନା ଭୂଗୋଳରେ ଅଛି? ସତ୍ୟ ବୁଝି ନ ପାରି ପଚାରିଲା, ଦୋଷ ତୁମର ନୁହେଁ ସମୟର ଦୋଷ, ଆଜିକା ଶିକ୍ଷା ବ୍ୟବସ୍ଥାର ଦୋଷ। ଆରେ ଜର୍ଜ ବର୍ଣ୍ଣାଢ଼ ସହ ପୃଥିବୀର ଜଣେ ବଡ଼ ନାଟ୍ୟକାର, ନୋବେଲ ପୁରସ୍କାର ବିଜେତା, ଆଣ୍ଡ୍ରପ୍ରେସ୍ ଲାଇନ୍ ଗପ କେବେ ବି ପଢ଼ିନ? ଶଙ୍କର ନାଟକ 40 ପୃଷ୍ଠା ହେଲେ ମୁଖବନ୍ଧ 50 ପୃଷ୍ଠା, ଉପସହାର 30 ପୃଷ୍ଠା। ହଉ ଆଉ ଲମ୍ବେଇବାନି, କ'ଣ ପାଇଁ ଏସ ଶୁଣିମା ହଏ? ଜେଜେ କଅଁଳରେ ପଚାରୁଛନ୍ତି, ଜେଜେ ତୁମ ଦେଶୀ କାଠ ଚାରିଆଡ଼େ ହୁରି ପଡ଼ିଛି, ଗାଁରେ ସବୁ କଥା ହେଉଛନ୍ତି ନଟ ସାର୍, ଦେଶୀ ଚାଷ କହି ପାଗଳ ହୋଇଯିବେ। ସତ୍ୟ ପାଟରୁ ଛିଡ଼ାଇ ନେଇ ଇତିଶ୍ରୀ କହୁଛି, ଲୋକେ ଏକଥା ବି କହୁଛନ୍ତି, ନଟ ସାର୍ଙ୍କର କଥାରେ ପଡ଼ି ଚାଷ କଲେ ଲାଭ ଗୋଡ଼ରେ ମୁଣ୍ଡରେ। ଆରେ ସାର ଔଷଧ ନ ପଡ଼ି ବିଦେଶୀ ବିହନରୁ କେତେ ବଦଳିବ, ଫଳିବ ଦେଶୀ ବିହନରୁ କି ଦେଶୀ ବିହନରୁ? ବିଦେଶୀ ବେଙ୍ଗଲ ଚାଷ ହଉଛି, ଏ ଦେଶୀ ବେଙ୍ଗଲ କେତେ ପଡ଼ିବ? ଇତି ତୁ ଏମିତି କହିଲେ ଯେ ଚିଡ଼ିଯିବେ ଯେ ଏଇଟା ଖମର ବୁଝିଛି। ମୁଁ ଦେଖିଛି ସପରି ମଉସା ଆମ ବିଲକୁ ଗାଈ ମୁତ ଦେଇ ଚିରିଛନ୍ତି, ଆମ ବିଲରେ ରୋଗ ପୋକ ନା ନାହିଁ। ଏତକୁ ମିଛି ମିଛିକା ତରାଟି ଚାହିଁ ସତ୍ୟ କହୁଥାଏ, ନଟ ସାରଙ୍କଠାରୁ ଇଲମ ପାଇଛି। ଜେଜେ ମୋବାଇଲରୁ ସମୟ ଦେଖିଲେ 9:25, ହଉ ମୋ ପଛେ ପଛେ ଆସ, ଆମ ହାତରେ ଆଉ 35 ମିନିଟ୍, 10:00 ଫେରିବ ବୋଲି କହୁଥିଲ ତ, ଆଉ 35 ମିନିଟ୍ ଅଛି, ମୁଁ ସବୁ 10:00 ପୂର୍ବରୁ ବିଦା କରିଦେବି। ତିନି ଚିଡ଼ିରେ ଚଢ଼ିଲେ ମ୍ୟୁଜିୟମ ବୁଲିବେ, ନୈଶ କୃଷି ସଂଗ୍ରହାଳୟ ଓ ଐତିହାସିକ କେନ୍ଦ୍ର, ନଟସାରଙ୍କ ମାନସ ପୁତ୍ର 2 ବର୍ଷ ହେଲା ଆରମ୍ଭ ହୋଇଛି, ଓଡ଼ିଶାର କୃଷି ସଂସ୍କୃତି ନୂତନ ପିଢ଼ିକି ଜଣେଇବା, ନୂତନ ପିଢ଼ିକି ଜଣେଇବା ଲକ୍ଷ୍ୟ। ଲଙ୍ଗଳ ଇଶ କଣ୍ଟି ଜୁଆଳି ଦାଉଡ଼ି ଦେଶୀ ଧାନ ମେଣ୍ଟା ଏମିତି 300 ପର୍ଯ୍ୟନ୍ତ ନମୁନା ଥୁଆ ହେଇଛି। ସତ ଇତିଶି ସଂଗ୍ରହରେ ବୁଲୁଛନ୍ତି, ସେମାନେ କିଛି ପଚାରିଲେ ନଟସାର ବୁଝେଇବେ। ନଟସାରଙ୍କର ପାଠପଢ଼ା ଅଲଗା ଢଙ୍ଗର, ପ୍ଲାଟୋ ମେଥଡ଼ ପାଠପଢ଼ା, ଶିକ୍ଷକ ବସିଥିବ, ଛାତ୍ର ପ୍ରଶ୍ନ ପଚାରିଲେ ଉତ୍ତର ପାଏ। ନଟସାର ଅପେକ୍ଷା କରିଛନ୍ତି, ସେ ଦୁଇଟା ତ ବୁଲୁଛନ୍ତି ଦେଖୁଛନ୍ତି କ'ଣ ପଚାରିବେ ମୋତେ, ଦେଖିବା ସେତିକବେଳେ। ଜେଜେ ଏସବୁ ପୁରୁଣା କାଳିଆ କୃଷି କରୁନାମ, କାନ୍ଥ ଯାକ ଭଳି ଭଳିକା ଧାନ କେନ୍ଦ୍ର ମେଣ୍ଟା ମାନେ ଝୁଲୁଛନ୍ତି, ଏ କାହିଁକି ଇତି ପଚାରେ। ଇତିର ପ୍ରଶ୍ନ ନ ସରୁ ସତ୍ୟର ପ୍ରଶ୍ନ, ଏ କାଚ କିଣାରେ ଭଳିକା ଭଳି ଧାନ କଥା କ'ଣ? ଅଜା ଫୁରି ରେଡ଼ି, ପିଲାଙ୍କ ପ୍ରଶ୍ନ ଶୁଣି ଅଜା ଭିତରେ ଭିତରେ କୁରୁଡ଼ି ରେଡ଼ି, ଆରେ ଏବେ କିଛି ଜାଣିବାକୁ ଚାହିଁଲେଣି ଆରମ୍ଭ କଲେ, ଆରେ ମେସୋପଟାମିଆ ସଭା କଥା ପଢ଼ିଛ? ଚୁପ୍ ରହୁଛନ୍ତି ପିଲା, ଚୁପ୍ ରହୁଛନ୍ତି। ଆରେ ମେସୋପଟାମିଆ ସଭ୍ୟତା ତୁମ ଇତିହାସରେ ଥବ? ଆରେ ମେସୋପଟାମିଆ କ'ଣ ପ୍ରଶ୍ନ କଲେଣି? ଏଇଠି ଚାଲ ଯିବା। ମାନେ ମାନେ ଭାବୁଛନ୍ତି କି ପାଠ ଏ ପିଲା ପଢ଼ୁଛନ୍ତି, କିଛି ତ ଜାଣିନାହାନ୍ତି। ହଉ ଆସ, ମାନଚିତ୍ରରେ ତୁମକୁ ମେସୋପଟାମିଆ ଦେଖେଇବି। ମ୍ୟୁଜିୟମ କାନ୍ଥରେ ପୃଥିବୀ ମାନଚିତ୍ର ଝୁଲୁଛି, ପିଲାଙ୍କୁ ମାନଚିତ୍ର ପାଖକୁ ନେଇଗଲେ ଜାଣିଲାନି ଏମାନଙ୍କର ପାଠଶାଠ କେତେ। ପଏଣ୍ଟର ମାନଚିତ୍ର ଉପରେ ଚଳାଇ ଯେ ଯେ ଦେଖାନ୍ତି ମାନଚିତ୍ରରେ ଏଇ ଏସିଆ ମହାଦେଶର ଚିତ୍ର ଦେଖୁଛ? ଏଇ ଦେଖ ଏସିଆ, ଭାରତର ପଶ୍ଚିମରେ ଟାଇଗ୍ରିସ୍ ଆଉ ୟୁଫ୍ରେଟିସ୍ ନଦୀ ଦେଖୁଛ? ଏଇ ନଦୀ ଅବବାହିକା ବିସ୍ତୀର୍ଣ୍ଣ ସମତଳ ଭୂମିକୁ ଆମେ ମେସୋପଟାମିଆ କୁହାଯାଉଛୁ, ଆଗେ ମେସୋପଟାମିଆ କୁହାଯାଉଥିଲା, ଆଜିକା ସିରିଆ ଇରାନ ଇରାକ ମେସୋପଟାମିଆ ସମତଳର ଦେଶ। ଅଜା ଡେରି ହେଉଛି, ଆରେ ଆମକୁ ଦେଶ କଥା ଦେଶୀ ଚାଷ କଥା ନ କହି ବାର ଆଡ଼େ କ'ଣ ବୁଲାଉଛ? ଇତି ସେଇ କୁହେ, ଆରେ ଏବେ କେଉଁ ଖ୍ରୀଷ୍ଟାବ୍ଦ ଚାଲିଛି? ଜେଜେ ତାଙ୍କ ବାଗରେ ପଚାରନ୍ତି। ଖ୍ରୀଷ୍ଟପୂର୍ବ 3000 ବର୍ଷକୁ ମେସୋପଟାମିଆର ଚାଷ ଲଙ୍ଗଳ ଚାଷୀ ଲଙ୍ଗଳ ଉଦ୍ଭାବନ କରନ୍ତି, ଷଣ୍ଢ ବା ଗାଈ ଯୋଜି ହଳ କରନ୍ତି। ଆମ ଦେଶ ଚାଷୀ ଗାଈକୁ ମା ବୋଲି କୁହନ୍ତି, ଷଣ୍ଢ କାହାର କହିଲ? ଷଣ୍ଢ ମହାଦେବଙ୍କର ଇତି ସେ କୁହେ, ସାବାସ। ଆରେ କିଛି କିଛି ଜାଣିଛ? ଆମ ଚାଷୀ ଅଣ୍ଡିରା ବାଛୁରୀକୁ ଘାସି କରି ବଳଦ ଠିଆ କଲେ, ଏଣିକି ବଳଦ ଯୋଚି ହଳ, ପ୍ରାୟ ଖ୍ରୀଷ୍ଟପୂର୍ବ 2000 ବର୍ଷ ତଳର କଥା। କଥାବାର୍ତ୍ତା ହେଉ ଆଗକୁ ଚାଲିଛନ୍ତି, ସତ୍ୟ ଗୋଟିଏ ଜାର ପାଖେ ଅଟକି ଯାଏ। ଯେ ଯେ ଏ ଜଙ୍ଗଲୀ ଧାନ କଥାଟି କ'ଣ? କ'ଣ ଲେଖା ହୋଇଛି ଜଙ୍ଗଲୀ ଧାନ ଧାନର ଆଦିମାତା? ଯେ ଯେ ଉତ୍ତର ଦେବା ଆଗରୁ ଇତି ସେ ପଚାରେ, ୱାଇଲ୍ଡ ରାଇସ୍ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ମଦର୍ ଅଫ୍ ରାଇସ୍। ଯେ ଇତି ସେ ପିଠିରେ ଥାପୁଡ଼େଇ ଆରମ୍ଭ କରନ୍ତି, ଏଇ ଜଙ୍ଗଲୀ ଧାନ ପୃଥିବୀର ପ୍ରଥମ ଧାନ, ଧାନର ଜନ୍ମ କେଉଁଠି ଜାଣିଛ? ଧାନର ପୃଥିବୀର ବିଭିନ୍ନ ଜାଗା ଭିତରେ ଓଡ଼ିଶାର କୋରାପୁଟ ବୋଲି ମଧ୍ୟ ପ୍ରମାଣ ମିଳେ। କୋରାପୁଟ ଜୟପୁର ଧାନର ସଠିକର ବୋଲି କୁହାଯାଏ। ଏ ଜଙ୍ଗଲି ଧାନର ରହସ୍ୟ ଜାଣିଛ? ଏତେ କହିଲେ ଚାଷ ବଡ଼ ଲୋକଙ୍କର ନାହିଁ, ଆମେ ପିଲା ଏତେ କଥା ଜାଣିଲୁ କେତେବେଳେ? ଇତିଶ୍ରୀ କହିଲା। ଶୁଣିବ ହଁ, ଦେଖିଲେ ଦେଖିଲେ କେତେ ଆଉ ଆଉ ଦଶ ବାର ବାର ମିନିଟ୍ ଅଛି। ହଁ, ତୁମେ ତ ଦଶଟା ବେଳକୁ ଯିବ। ହଁ ଅଛି, ଆଉ ଦଶ ବାର ମିନିଟ୍ ତେର ମିନିଟ୍ ଅଛି, ସାରିଦେବା। ଆରେ ତୁମେ ତ ଏକଥା ନିଶ୍ଚୟ ଜାଣିଥିବ, ବହୁ ପୁରା କାଳେ ମଣିଷ ଜଙ୍ଗଲରେ ବୁଲୁଥିଲେ, ତୁମ ଇତିହାସରେ ଥିବ ଏଇଟା। ପୁରାତନ ପ୍ରସ୍ତର ଯୁଗ, ନୂତନ ପ୍ରସ୍ତର ଯୁଗ, ଏଗୁଡ଼ା ଥିବ ସବୁ। ଶିକାର କରି ମାଂସ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଖାଇଥିଲା, ସେମାନଙ୍କ ସଂଖ୍ୟା ବଢ଼ିଲା, ଜଙ୍ଗଲରୁ ଜନ୍ତୁଜୁତା ସରିଯାଉଛନ୍ତି, ମୁଣ୍ଡ ଧରିଲା କ'ଣ ଖାଇବେ। ଜଉ ଓଟ୍ସ ଗହମ ଜଙ୍ଗଲୀ ଧାନରୁ ଚାଉଳ ବାହାର କରି ଖାଇଲେ, ପଥର ବୁନିଆ କରି ମାଟି ଖୋଳିଲେ, ମଞ୍ଜି ଲଗାଇଲେ। ଜଙ୍ଗଲୀ ଧାନ ଦେଖୁଛ, ସିଂହ ଅଛି ନା? ତୁମେ ଡାରୁଇନ୍ଙ୍କ ନାଁ ଶୁଣିଛ? ବିବର୍ତ୍ତନବାଦ ପଡ଼ିଥିବ ଯେ ଯେ ତୁମେ ଦେଶୀ ଚାଷ ନ କହି ଆମକୁ ପରୀକ୍ଷା କରିବ। ଏ ଡାରୁଇନ୍ ଜନ୍ତୁଟି କିଏ? ବିବର୍ତ୍ତନ ବାବଦ ଆମେ ନୂଆ ଶୁଣୁଛୁ, ସତ ଅଧୈର୍ଯ୍ୟ ହୋଇଗଲାଣି। ସତ ଜେଜେ କେତେ କଥା ଜାଣିଛନ୍ତି, ଆଉ ଡେରି ତ ହେଲାଣି, ତା ବୋଲି ତୁ ଜେଜେଙ୍କୁ ଏମିତି ରୋକଟ କହିବୁ? ଚୁପ୍ ଚୁପ୍ କରି ସତକୁ ଆକଟ କରି ଇତିଶ୍ରୀ କହୁଛି। ଆରେ ମୁଁ ଲାଇନରେ ଅଛି, ତୁମେ ନିଖି ଭାଇ ଆସିଲ ଜାଣ? ଆରେ ଡାରୁଇନ୍ କଥା ଜାଣ? ଡାରୁଇନ୍ ବିବର୍ତ୍ତନବାଦର ପ୍ରବକ୍ତା, ସେ ଗବେଷଣା କରି କରି କହିଲେ ବିବର୍ତ୍ତନ ଗୋଟିଏ ଚିରନ୍ତର ପ୍ରକ୍ରିୟା। ଆରେ ଚିରନ୍ତର କ'ଣ ବୁଝୁଛନ୍ତି? ସବୁଦିନ ଚାଲି ରହିବା, ବିବର୍ତ୍ତନ ଯୋଗୁଁ ପୃଥିବୀରେ ନୂଆ ନୂଆ ଗଛପତ୍ର ଜୀବଜନ୍ତୁଙ୍କର ଜନ୍ମ, ଏଇଭଳି ପରିବର୍ତ୍ତନ ପାଇଁ ହଜାର ହଜାର ବର୍ଷ ଲାଗିଥାଏ। ତୁମେ ଯଦି କେତେବେଳେ ପଢ଼ିବ ଡାରୁଇନ୍ଙ୍କର ଅରିଜିନ୍ ଅଫ୍ ସ୍ପେସିସ୍, କ'ଣ ବହି ତ ତୁମର ସରକାରଙ୍କର ଲାଇବ୍ରେରୀ ହେଇଛି, 5T ସ୍କୁଲ ମୁଁ ଯାଇଛି ଦେଖିଛି, ବହୁ ବହି ଅଛି। ଆରେ ତୁମେ ସିନା ପଢ଼ିଲେ ହବ, ମୁଁ ଦେଖିଲି ସେ ଯେଉଁ ମାଷ୍ଟରଙ୍କ ପଢ଼ା ଆଉ ପିଲାଙ୍କ ପଢ଼ାର ଇସ୍ୟୁ ରେଜିଷ୍ଟର, ପିଲା 10-30 ପଢ଼ିଛନ୍ତି 6 ମାସ ଭିତରେ, ମାଷ୍ଟର 2 ଜଣ ଖାଲି ପଢ଼ିଛନ୍ତି। ଆଉ ତୁମେ ପଢ଼ିବ ନା? ପଢ଼ିଲେ ସିନା ବହି ପଢ଼ିଲେ ଜାଣିବ, କିଛି ତ ପଢ଼ିଲନି। ଆ ଜଙ୍ଗଲ ଧାନ କହୁନାହାନ୍ତି, ଆଡ଼ୁ ସେଆଡ଼ୁ କଥା କାହିଁକି କହୁଛନ୍ତି? ଆଡ଼ୁ ସେଆଡ଼ୁ କଥା ହେଲା, ଇଏ ତୁ ମନକୁ ପାଉନି ନାଇଁ? ହଉ, ଜଙ୍ଗଲୀ ଧାନର ସିଂହ ବିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲୀ ଧାନର ସିଂହ ଛିଣ୍ଡିଯାଏ। ଯେଉଁ ସବୁ ଭିନ୍ନ ଭିନ୍ନ କିସମର ଧାନ ମିଳିଟା ଦେଖୁଛ, ଏକ ସମୟରେ ସେଇ ପରି 2 ଲକ୍ଷରୁ ଅଧିକ କିସମର ଧାନ ଆମ ପୃଥିବୀରେ ଥିଲା। କେବଳ ଭାରତରେ 1 ଲକ୍ଷରୁ ଅଧିକ, ଆମ ଓଡ଼ିଶାରେ 30,000 ଅଧିକ କିସମ ଧାନ ଥିଲା। କେଉଁ ବୈଜ୍ଞାନିକ ଜଙ୍ଗଲ ଧାନରୁ ଆଜିକା ଧାନ ଉଦ୍ଭାବନ କରିଛି ଜାଣିଛ? ଓଡ଼ିଶାର ଆଦିବାସୀ ମହିଳା, ବଣ ଜଙ୍ଗଲର ଆଦିବାସୀ ମହିଳା ଧାନର ଜନ୍ମଦାତ୍ରୀ, ସେଇଥିପାଇଁ ଲେଖା ହୋଇଛି ଜଙ୍ଗଲୀ ଧାନ ଧାନର ଆଦିମାତା। ଅଜାଙ୍କ କଥାକୁ ଦିହେ ଯାକ 1 ଲୟରେ ପିଇ ଯାଉଛନ୍ତି। ସତ୍ୟ ତୁ ତ ନଈ ନ ଦେଖି ଲଙ୍ଗଳା, ଯେ ଯେ ନାହିଁ ନାହିଁ ବୋଲି କେତେ କଥା କହିଲେଣି ଯେ ଯେ ଏ ଜଙ୍ଗଲୀ ଧାନ କ'ଣ ଆଜିକାଲି ଅଛି? ଇତିଶ୍ରୀ ପଚାରେ। ଆରେ ନାହିଁ ତ, ଏହାକୁ ଏଠୁକୁ ଆସିଲା କ'ଣ ଆକାଶରୁ? ଏଇ ତ ବର୍ଷାରୁ ତ ଆରମ୍ଭ ହେଉଛି, ଗାଁର ଖାଲ ଖମଣା, ପୁରୁଣା ଉଜୁଡ଼ା ପୋଖରୀ, ଚୁଆ କୂଳରେ ଦେଖିବ ଘାସ ଭଳି ଜଙ୍ଗଲୀ ଧାନ ଲମ୍ବି ଯାଇଥିବେ। ସତସତିଆ ଜାଗାରେ ଏମାନେ ବେଶୀ ଦେଖାଯାଆନ୍ତି। ସେପ୍ଟେମ୍ବର ଅକ୍ଟୋବର ମାସ ବେଳକୁ ସିଂହ ଥିବା କେଣ୍ଡା ପାଣି ଆଡ଼କୁ ଲମ୍ବି ଯାଇଥିବ। ଆରେ ତୁମ ଘରେ ପଇଆ ଅମାସ୍ୟା ବଡ଼ବଡ଼ୁଆ ଡାକ ଏ ଶ୍ରାଦ୍ଧ ହେଉଥିବ ତ? ପଇଆ ଶ୍ରାଦ୍ଧରେ ଏଇ ଯେଉଁ ବାଳୁଙ୍ଗା ଧାନର ଦରକାର ହୁଏ, ତାହା ଜଙ୍ଗଲୀ ଧାନ ବା ୱାଇଲ୍ଡ ରାଇସ୍। ଆଜି ଏତିକି ଜାଣିଥାଅ, ମନକୁ ପାଇଲେ ପୁଣି ଆସିବ, ନହେଲେ ନଟସାର ବାଟ ଯାକ ନଟସାରଙ୍କୁ ଗାଳି ଗୁଲଜ କରି ଘରେ ପହଞ୍ଚିବ। ପିଲା ଦୁଇଟା କେତେବେଳୁ ଆସିଲେଣି, ମୁହଁ ଦୁଃଖି ଶୁଖି ଗଲାଣି, ଏଇଠି ସେ ଲାଜକୁଳି ଲତା ଝାଉଁଳି ପରି ପଡ଼ିଲାଣି। ପୂଜା କ'ଣ ଯିବା, ଆରେ କ'ଣ ଅଛି ତାଙ୍କୁ ଟିକେ ଦେ। ପିଲେ ଭାରି ଖୁସି, ମୁହଁରୁ ଜଣାଯାଉଛି ଗୋଟେ ବଡ଼ ଚିଜ ଗଡ଼ ଜିତିଛନ୍ତି। ଯିବା ଦୁଇଟି କିନାରେ ମିଠା ଦିଦିଟା ଆଣି ଧରେଇଲା, ମିଠା ଖାଉ ଖାଉ ସତ୍ୟ କହି ପକାଇଲା, ଯେ ଯେ ଆଏ ତୁମେ ଅଲ୍ବତ ମଣିଷ, ଆରେ ଇତି ଇଏ ଯେ ଯେ ଖଜରେ ଖଜରେ ଆମକୁ ଦେଶୀ ଚାଷ କଥା କହିଲେଣି। ଯେ ଯେ ଆର ରବିବାରକୁ ଆମେ ଆଉ ଦୁଇ ଜଣ ଜଣଙ୍କୁ ସାଙ୍ଗରେ ଆଣି ଆସିବୁ। ଯେ ଯେ ଆମେ ତୁମର ନାତ ନାତୁଣୀ ସବୁ, କିଛି ଧରିବନି, ମୁଁ ତୁମ ଉପରେ ବିରକ୍ତ ହେଉଥିଲି। କହୁ କହୁ ସତ୍ୟ ଅଜାଙ୍କ ଦେହରେ ଲେସି ହୋଇଗଲା। ସତ୍ୟକୁ ଚାହିଁ ଇତିଶ୍ରୀ କହୁଛି, ମୁଁ କହୁଥିଲି ନା ଜେଜେ ଏ ସତ୍ୟଟା ଗୋଟେ ବୁଦୁ, ମୁଁ ମଝିରେ ମଝିରେ ତାକୁ ଦୁଇ ଚୁମୁଟି ତୁମ ବନ୍ଦ ରହିବାକୁ ଇଙ୍ଗିତ ଦେଉଛି। ତୁମେ ବାଗେଇ ବାଗେଇ ଦେଶୀ ଚାଷ କଥା ତ ଭଲ ଶୁଣେଇଲ, ଆମେ ତ ଏଣିକି ଲାଇନ ଲଗେଇବୁ ଆଉ ଆମେ ଆସୁଛୁ। ପ୍ରିନ୍ସ ଏଲିଜାବେଥ, ଆର ଥରକୁ କିନ୍ତୁ ତୁମକୁ ପରୀକ୍ଷା ଦେବାକୁ ପଡ଼ିବ। ଆଜି କ'ଣ ଜାଣିଲ ଏଇଠି ଆସି ଲେଖିବ, ତାପରେ ଆଗକୁ ଯିବା। ଯିଏ ହାତ ଧରା ଧରି ଡେଇଁ ଡେଇଁ ଗାଁକୁ ଫେରନ୍ତି, ଆଖି ଖବରକାଗଜ ଉପରେ, ଅଜାଙ୍କ ଆଖି ଖବରକାଗଜ ଉପରେ।
ଆପଣମାନେ କେବଳ ଗଳ୍ପ ଶୁଣିଦେଇ ଚୁପ୍ ରହିଲେ ହେବନି, ଏଥିରେ ଭାଗ ନେବା ପାଇଁ ନିଜ ନିଜ ମନର ପ୍ରଶ୍ନକୁ ରେକର୍ଡ଼ କରି କମେଣ୍ଟ ବକ୍ସରେ ପଠାନ୍ତୁ, ଏହାର ଉତ୍ତର ଆପଣଙ୍କୁ ଆଗାମୀ ପଡ଼କାଷ୍ଟରେ ଦିଆଯିବ। ଧୈର୍ଯ୍ୟ ଧରି ଗଳ୍ପଟି ଶୁଣିଥିବାରୁ ଅନେକ ଅନେକ ଧନ୍ୟବାଦ, ଶୁଭେଚ୍ଛା।